আকাশবাণী। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ନେଇ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଆସାମକୁ ତିନିଦିନିଆ ଗସ୍ତରେ ଯାଇ ଆଜି ରାତିରେ ସିଲଚରଠାରେ ପହଞ୍ଚବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖପାଟଣାଠାରେ ଆଜିଠାରୁ ଆରମ୍ଭ ହୋଇଛି ନୌସେନା ଅଭ୍ୟାସ କାର୍ଯ୍ୟକ୍ରମ ମିଲାନ 2026। ଜାତୀୟ ମାନବାଧିକାର କମିଶନର ନାମ ଅପବ୍ୟବହାର ମାଧ୍ୟମରେ ବିଭ୍ରାନ୍ତ କରୁଥିବା ଏନ୍ଜିଓଗୁଡ଼ିକୁ ଚିହ୍ନଟ କରିବାକୁ ଏନ୍ଏଚ୍ଆର୍ସିର ନିର୍ଦ୍ଦେଶ ଏବଂ ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଫଗାନିସ୍ତାନ ଓ କାନାଡ଼ା ମଧ୍ୟରେ ଜାରି ରହିଛି ଆଜିର ତୃତୀୟ ମ୍ୟାଚ୍। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀରେ ଚାଲିଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିଛନ୍ତି। ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହେନ୍ଙ୍କ ସହ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଛନ୍ତି। ହାସଲ ହୋଇଥିବା ପ୍ରଗତି ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ପ୍ରକାଶ କରିଛନ୍ତି। ଦ୍ୱିପାକ୍ଷିକ, ରଣନୈତିକ, ସାଂସ୍କୃତିକ, ବାଣିଜ୍ୟିକ, ଶକ୍ତି ଏବଂ ଜନସମ୍ପର୍କ ଆଧାରିତ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଭାରତରେ ସୁପର କମ୍ପ୍ୟୁଟର କ୍ଲଷ୍ଟର ନିୟୋଜନ, ଗୁଜରାଟର ଗିଫ୍ଟ ସିଟିରେ ଆବୁଧାବି ଜାତୀୟ ନ୍ୟାସନାଲ୍ ବୀମା କମ୍ପାନୀର କାର୍ଯ୍ୟାଳୟ ସ୍ଥାପନ ପାଇଁ ସେଣ୍ଟର ଫର୍ ଡେଭଲପ୍ମେଣ୍ଟ ଅଫ୍ ଆଡ୍ଭାନ୍ସ କମ୍ପ୍ୟୁଟିଂ ଏବଂ G42 ଏବଂ ମହମ୍ମଦ ବିନ୍ ଜାୟେଦ ବିଶ୍ୱବିଦ୍ୟାଳୟ ଅଫ୍ ଏଆଇ ମଧ୍ୟରେ ଏକ ବୁଝାମଣା ଚୂଡ଼ାନ୍ତ ହେବା ଆଦି ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ୍, ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍, ହେଲେନିକ୍ ସାଧାରଣତନ୍ତ୍ର କିରିଆକୋସ୍ ମିତ୍ସୋତାକିସ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମକୁ ତିନିଦିନିଆ ଗସ୍ତ ଅବସରରେ ଆଜି ରାତିରେ କାଚାର ଜିଲ୍ଲାର ସିଲଚରଠାରେ ପହଞ୍ଚବେ। ଆସନ୍ତାକାଲି ଭାରତ ବାଂଲାଦେଶ ସୀମାରେ ଥିବା ସୀମା ସୁରକ୍ଷା ବଳର ନତନପୁର ଆଉଟ୍ପୋଷ୍ଟ ପରିଦର୍ଶନ କରିବା ସହ ପରିସ୍ଥିତିର ସମୀକ୍ଷା ମଧ୍ୟ କରିବେ। ଏହି ଅବସରରେ ଶ୍ରୀ ଶାହା ନୂତନପୁରଠାରେ ସୀମାନ୍ତ ଭିତ୍ତିଭୂମି ଏବଂ ଜୀବିକା ଆଧାରିତ ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ବାରାକ ଅଞ୍ଚଳରେ ଦଳୀୟ କର୍ମୀଙ୍କ ସହ ଏକ ସମାବେଶକୁ ଶ୍ରୀ ଶାହା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ସେ ସାଂଗଠନିକ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିବେ। ଏହାପରେ ଶ୍ରୀ ଶାହା ତ୍ରିପୁରାର ଅଗରତାଲା ଗସ୍ତ କରିବା ସହିତ ସନ୍ଧ୍ୟାରେ ଆସାମ ପ୍ରତ୍ୟାବର୍ତ୍ତନ କରିବେ। ଗୁଆହାଟୀର ଅର୍ଜୁନ ଭୋଗେଶ୍ୱର ବରୁଣ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଶ୍ରୀ ଶାହା ସିଆର୍ପିଏଫ୍ର ବାର୍ଷିକ ଉତ୍ସବ ପରେଡ୍ରେ ଯୋଗଦେବା ସହିତ ସୋନାପୁରସ୍ଥିତ କାସୁତୋଲିଠାରେ ଦଶମ ଆସାମ ପୁଲିସ୍ ବାଟାଲିୟନ୍ର ନୂତନ କ୍ୟାମ୍ପସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଉଦ୍ୟାନ କୃଷି ଆଧାରିତ ଦ୍ୱିପାକ୍ଷିକ ସହଯୋଗ ନେଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଗତବର୍ଷ ମାର୍ଚ୍ଚ ମାସରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରର ଅଂଶସ୍ୱରୂପ ଏହି ବୈଠକ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ଭାରତ ପକ୍ଷରୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଉଦ୍ୟାନ କୃଷି ଯୁଗ୍ମ ସଚିବ ପ୍ରିୟରଞ୍ଜନ ଏବଂ ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ୱିପାକ୍ଷିକ ସମ୍ପର୍କ ଓ ବାଣିଜ୍ୟ ବିଭାଗର ପରିଚାଳକ ଷ୍ଟିଭ୍ ଆଇନ୍ସୱାର୍ଥ ଅଂଶଗ୍ରହଣ କରିଥିଲେ। ଉଦ୍ୟାନ କୃଷି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ କେତେକ ଫଳ ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଏ ସଂକ୍ରାନ୍ତ କାର୍ଯ୍ୟାନ୍ୱୟନ ନେଇ ସମୟସୀମା ନିର୍ଦ୍ଧାରିତ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହୋଇଛି। ଆନ୍ଧ୍ରପ୍ରଦେଶର ବିଶାଖପାଟଣାଠାରେ ନୌସେନା ଅଭ୍ୟାସ କାର୍ଯ୍ୟକ୍ରମ ମିଲାନ 2026ର ତ୍ରୟୋଦଶ ସଂସ୍କରଣ ଆଜି ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରମୁଖ ବହୁପକ୍ଷୀୟ ଅଭ୍ୟାସର ଶୁଭାରମ୍ଭ କରିଛନ୍ତି। ଶ୍ରୀ ସିଂ କହିଛନ୍ତି ଏହି ଅଭ୍ୟାସ ବିଶ୍ୱସ୍ତରରେ ଦାୟିତ୍ୱପୂର୍ଣ୍ଣ ସାମୁଦ୍ରିକ ଅଂଶୀଦାର ଭାବେ ଭାରତ ପ୍ରତି ରହିଥିବା ବିଶ୍ୱାସକୁ ପ୍ରତିଫଳନ କରୁଛି। ଚଳିତ ବର୍ଷ 74 ରାଷ୍ଟ୍ର ଏଥିରେ ଅଂଶଗ୍ରହଣ କରୁଛନ୍ତି, ଫଳରେ ଏହି ସଂସ୍କରଣ ଏପର୍ଯ୍ୟନ୍ତ ସବୁଠାରୁ ବ୍ୟାପକ ତଥା ସମାବେଶୀ ସଂସ୍କରଣ ଭାବେ ଉଭା ହୋଇଛି ବୋଲି ଶ୍ରୀ ସିଂ କହିଛନ୍ତି। ଜାତୀୟ ମାନବାଧିକାର କମିଶନର ଏନ୍ଏଚ୍ଆର୍ସି ନାମର ଅପବ୍ୟବହାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଏନ୍ଜିଓଗୁଡ଼ିକୁ ଚିହ୍ନଟ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ରିପୋର୍ଟକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରି କମିଶନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛି। କମିଶନଙ୍କ ନାମ ଅପବ୍ୟବହାର ମାଧ୍ୟମରେ ଭ୍ରମାତ୍ମକ ସୂଚନା ଯୋଗୁଁ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଇବା ସହ ପାଣ୍ଠିର ଅପବ୍ୟବହାର ନେଇ କମିଶନ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ଏନ୍ଜିଓଗୁଡ଼ିକୁ ଚିହ୍ନଟ କରି ଦୁଇ ସପ୍ତାହ ମଧ୍ୟରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ କର୍ଣ୍ଣାଟକ ଓ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମୁଖ୍ୟଙ୍କୁ ଚିହ୍ନଟ ଏନ୍ଜିଓଗୁଡ଼ିକ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନ କହିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଚାରାରୋପଣ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ସିଂ ନୂଆଦିଲ୍ଲୀରେ ଚାରାରୋପଣର ପାଞ୍ଚ ବର୍ଷ ପୂର୍ତ୍ତି ସମାରୋହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ଚାରାରୋପଣ ହେଉଛି ପରିବେଶ ସୁରକ୍ଷାର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଜନସାଧାରଣ ଚାରାରୋପଣ ଅଭିଯାନରେ ସାମିଲ ହେବା ସହ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବୃକ୍ଷ ବ୍ୟାଙ୍କ ସ୍ଥାପନ କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଏହି ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବୃକ୍ଷ ଚାରା ଉପଲବ୍ଧ ହେବ, ଚାରାରୋପଣ ଏବଂ ଯତ୍ନ ପାଇଁ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯିବ। କାର୍ଯ୍ୟକ୍ରମରେ ଶ୍ରୀ ଚୌହାନ 2021 ମସିହାରେ ଏହି ଦିନ ଆରମ୍ଭ ହୋଇଥିବା ସବୁଜ ଯାତ୍ରାର ସ୍କୃତିଚାରଣ କରିଥିଲେ। ନର୍ମଦା ଜୟନ୍ତୀ ଅବସରରେ ସେ ଅମରକଣ୍ଟକଠାରେ ଚାରାରୋପଣ କରିଥିଲେ ଏବଂ ପ୍ରତିଦିନ ଅତିକମ୍ରେ ଗୋଟିଏ ଚାରାରୋପଣ କରିବାକୁ ସଂକଳ୍ପ ନେଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ପ୍ରଭାବିତ କରୁଥିବା ରୋଗ ଦୂର କରିବା ଉପରେ ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର 23ତମ ପ୍ରତିଷ୍ଠା ଦିବସରେ ଉଦ୍ବୋଧନ ଦେଇ ଶ୍ରୀ ଓରାମ କହିଛନ୍ତି, ଆୟୋଗ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଛି। ଆୟୋଗ ଜମି ବିବାଦ ଭଳି ସମସ୍ୟାର ସମାଧାନ କରି ଆଦିବାସୀ ଲୋକଙ୍କୁ ନିରନ୍ତର ସାହାଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଓରାମ ଗୁରୁତ୍ୱାରୋପ କରିଛନ୍ତି। ଆୟୋଗଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସମାରୋହରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏବଂ ଅନୁସୂଚିତ ଜନଜାତି ଜାତୀୟ ଆୟୋଗର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଉଇକେ କହିଛନ୍ତି, ଆଦିବାସୀ ଜନଜାତିଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ହ୍ରାସ କରିବାରେ ଆୟୋଗର ଅବଦାନ ଅନନ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ତାମିଲନାଡୁରୁ କାନାଡାକୁ ପ୍ରଥମ ଜିଆଇ ଟ୍ୟାଗ୍ ହୋଇଥିବା ସାଲେମ ଶାଗ କନ୍ସାଇନ୍ମେଣ୍ଟକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏହାଦ୍ୱାରା କୃଷି ରପ୍ତାନୀ ଅଧିକ ମଜବୁତ ହେବା ସହିତ ଆୟ ମଧ୍ୟ ବୃଦ୍ଧି ଘଟିବ। ମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଟାପିଓକା ଶାଗ ଚାଷରେ ନିୟୋଜିତ ଆଦିବାସୀ ସମ୍ପ୍ରଦାୟ ସମେତ ଅନେକ ଚାଷୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବ। ଭାରତର ଜିଆଇ ଟ୍ୟାଗ୍ ହୋଇଥିବା କୃଷି ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୱେଲ୍ଙ୍କୁ ସିଓଲର ଏକ ଅଦାଲତ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। 2024 ସାମରିକ ଆଇନ ଲାଗୁ କରିବା ନେଇ ବିଫଳ ପ୍ରୟାସ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କୋର୍ଟ ଆଜି ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ପୂର୍ବରୁ ମାମଲାରେ ସିଓଲର ଏହି କେନ୍ଦ୍ରୀୟ ଜିଲ୍ଲା ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ତେବେ ସ୍ୱତନ୍ତ୍ର ସରକାରୀ ଓକିଲଙ୍କ ଦ୍ୱାରା ସୁପାରିଶ ହୋଇଥିବା ମୃତ୍ୟୁ ଦଣ୍ଡାଦେଶ ବଦଳରେ କୋର୍ଟ ଶ୍ରୀ ୱେଲ୍ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସାମରିକ ଆଇନ ନିର୍ଦ୍ଦେଶ ଏକ ବିଦ୍ରୋହ ଥିଲା ଏବଂ ଏହା ମାଧ୍ୟମରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ୱେଲ୍ ସଂସଦ ପରିସରକୁ ସୈନ୍ୟ ପଠାଇ ଜାତୀୟ ସଂସଦକୁ ଅଚଳ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ପାକିସ୍ତାନରେ ଏକ ଆବାସିକ କୋଠାରେ ଗ୍ୟାସ୍ ଲିକ୍ ଯୋଗୁଁ ବିସ୍ଫୋରଣ ଘଟି 9 ଜଣ ଶିଶୁଙ୍କ ସମେତ 16 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 14 ଜଣ ଆହତ ହୋଇଛନ୍ତି। କରାଚୀର ପୁରୁଣା ସୋଲଜର ବଜାର ଅଞ୍ଚଳର ଏକ କୋଠାର ପ୍ରଥମ ମହଲାରେ ସେହେରି ପାଇଁ ଲୋକମାନେ ପ୍ରସ୍ତୁତ ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ଆଫଗାନିସ୍ତାନ ଓ କାନାଡା ମଧ୍ୟରେ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ କାନାଡା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 2 ଓଭରରେ କୌଣସି ୱିକେଟ୍ ନ ହରାଇ 14 ରନ୍ ସଂଗ୍ରହ କରିଛି। ଆଜି ଅନୁଷ୍ଠିତ ଅନ୍ୟ 2ଟି ମ୍ୟାଚ୍ରେ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ବିଜୟୀ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ନେଇ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଆସାମକୁ ତିନିଦିନିଆ ଗସ୍ତରେ ଯାଇ ଆଜି ରାତିରେ ସିଲଚରଠାରେ ପହଞ୍ଚବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ପୁରୁଷ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଫଗାନିସ୍ତାନ ଓ କାନାଡ଼ା ମଧ୍ୟରେ ଜାରି ରହିଛି ଆଜିର ତୃତୀୟ ମ୍ୟାଚ୍ ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।